ନମସ୍କାର ଶ୍ରୋତା ବନ୍ଧୁ, ଆସନ୍ତୁ ଶୁଣିବା ସମଧ୍ୱନିର ଗଳ୍ପ ପଡ଼କାଷ୍ଟ କାର୍ଯ୍ୟକ୍ରମ। ଏଥିରେ ଆମେ ଛୋଟ ଛୋଟ ଗଳ୍ପ ଶୁଣିବା ପାଇଁ ପାଇବା। ଆଜି ଆମକୁ ଗଳ୍ପ ଶୁଣାଉଛନ୍ତି ଅଞ୍ଜଳି ଆଚାର୍ଯ୍ୟ।
ଲିଓ ଟଲଷ୍ଟୟଙ୍କ କାହାଣୀ ବୁଦ୍ଧିମାନ ବାଳିକା। ରୁଷ ଦେଶର କଥା। ଇଷ୍ଟରର ପ୍ରଥମ କେତୋଟି ଦିନ ବରଫ ତରଳିବା ଆରମ୍ଭ କରିଥିଲା। ହେଲେ ଅଗଣାରେ କେଉଁଠି କେଉଁଠି ଏବେ ବି ବରଫ ଖଣ୍ଡ ଥିଲା। ତରଳି ତରଳି ବରଫର ପାଣି ଗାଁର ଗଳି ଦେଇ ବହିଯାଉଥାଏ। ଗଳିର ଆଗ୍ନା ସାମ୍ନାରେ ଥିବା ଘରୁ ଦୁଇ ଜଣ ଝିଅ ବାହାରିଲେ। ବରଫ ତରଳି ସେ ପାଣିରେ ପ୍ରଥମରୁ ବହି ଆସୁଥାଏ କ୍ଷେତର ମଇଳା ସବୁ। ଗଳି ବାହାରେ ଚଉଡ଼ା ଜାଗାରେ ପାଣି ଜମା ହୋଇ ପୋଖରୀ ଭଳି ହୋଇସାରିଥିଲା। ଦୁଇ ଝିଅଙ୍କ ଭିତରୁ ଜଣେ ବହୁତ ଛୋଟ ଥିଲା, ଆଉ ଜଣେ ଟିକିଏ ବଡ଼। ସେଇ ଝିଅଙ୍କ ମାଆମାନେ ଦୁଇ ଜଣଙ୍କୁ ନୂଆ ଜାମା ପିନ୍ଧେଇଥିଲେ। ଛୋଟ ଝିଅଟିର ଫ୍ରକ୍ ନୀଳ ଥିଲା, ଆଉ ବଡ଼ର ହଳଦିଆ ଫୁଲ ଥିବା କପଡ଼ା। ଦୁଇ ଜଣଙ୍କ ମୁଣ୍ଡରେ ଲାଲ ରୁମାଲ ବନ୍ଧା ହୋଇଥିଲା। ଭେଟ ହେଉ ହେଉ ଦୁହେଁ ଦୁହିଁଙ୍କୁ ପ୍ରଥମେ ନିଜ ଫ୍ରକ୍ ଦେଖେଇଲେ, ତାପରେ ପରେ ଖେଳିବାରେ ଲାଗିଲେ। ପାଣି ଦେଖୁ ଦେଖୁ ସେମାନେ ପାଣିରେ ଖେଳିବା ପାଇଁ ମନ କଲେ ଓ ପାଣିରେ ଡେଇଁଲେ। ଛୋଟ ଝିଅଟି ଜୋତା ଓ ଫ୍ରକ୍ ସହିତ ପାଣି ଆଡ଼କୁ ପଳାଇ ଯାଉଥିବା ଦେଖି ବଡ଼ ଝିଅଟି ତାକୁ ଅଟକାଇ ଦେଲା। ଏପରି ଯା ନା ନିନି, ବଡ଼ ଝିଅଟି ଛୋଟ ଝିଅଟିକୁ କହିଲା। ତୋ ମା ଭଲ ପାଇବେନି, ରାଗିବେ। ମୁଁ ନିଜ ଜୋତା ମୋଜା କାଢ଼ି ଦେଉଛି, ଦେଖ ତୁ ବି କାଢ଼ି ଦେ ଜୋତା ମୋଜା। ଦୁହେଁ ଜୋତା ମୋଜା ଉତାରି ଫ୍ରକ୍କୁ ଟେକି ଛାତିରେ ଧରି ଜଣେ ଅନ୍ୟ ଜଣଙ୍କ ଆଡ଼କୁ ଚାଲିବାରେ ଲାଗିଲେ। ପାଣି ନିନିର ଆଣ୍ଠୁ ପର୍ଯ୍ୟନ୍ତ ଆସିଲା। ସେ କହିଲା, ଏଠି ତ ବହୁତ ପାଣି ଅଛି ଦିଦି, ମୋତେ ଡର ମାଡ଼ୁଛି। ଦିଦିର ନାଁ ଥିଲା ମିଶା। କହିଲା, ପଳେଇ ଆସ, ଡର ନା, ଏଥିରୁ ଆଉ ବେଶୀ ପାଣି ନଥିବ। ଦୁହେଁ ପାଖପାଖ ହେଲାରୁ ମିଶା କହିଲା, ଖବରଦାର ନିନି, ପାଣି ଛପଲ ଛପଲ କରନା, ଦେଖିକି ଚାଲ। ଏତିକି କହିଛି କି ନାହିଁ, ନିନିର ପାଦ ଗୋଟିଏ ଗାତରେ ପଡ଼ିଲା, ଆଉ ନିନି ଡେଇଁ ମିଶାର ଫ୍ରକ୍ଟିକୁ ଧରି ପକାଇଲା। ଫ୍ରକ୍ରେ ଛିଟା ଛିଟା ହୋଇ ଦାଗ ଲାଗିଗଲା। ମିଶାର ଆଖି ଓ ନାକ ଉପରେ ବି ପାଣି ପଡ଼ିଲା। ମିଶା ତା ଫ୍ରକ୍ରେ ଦାଗ ଲାଗିଯିବା ଦେଖି ମନ ଦୁଃଖ କଲା ଓ ରାଗି ନିନିକୁ ମାରିବାକୁ ଦୌଡ଼ିଲା। ନିନି ଡରିଯାଇ ପାଣି ଭିତରୁ ଦୌଡ଼ି ଘରକୁ ପଳାଇ ଯିବା ପାଇଁ ବସିଲା। ଠିକ୍ ସେହି ସମୟରେ ମିଶାର ମା ସେଇଆଡ଼ୁ ଆସିଗଲେ। ନିଜ ଝିଅର ଫ୍ରକ୍ରେ ଦାଗ ଓ ମଇଳା ଦେଖି ନିଜ ଝିଅକୁ କହିଲେ, ବଦମାସ କାହିଁକା, କେମିତି ଝିଅ ତୁ, କ'ଣ କରିଛୁ ଏଇଟା? ମିଶା କହିଲା, ମୁଁ ନୁହେଁ ମା, ନିନି ଏଇଟା ଖରାପ କରିଛି। ଏମିତି କଥା ଶୁଣି ମିଶାର ମା ନିନିକୁ ଧରି ପକାଇ ଗୋଟିଏ ଚାପୁଡ଼ା ମାରିଦେଲେ। ନିନି ପାଟି କରି କାନ୍ଦିବାରି ଲାଗିଲା। ଏମିତିରେ ସମସ୍ତଙ୍କୁ ତା କାନ୍ଦ ଶୁଣାଗଲା। ନିନିର ମା ବି ବାହାରି ଆସିଲେ। ତୁମେ କ'ଣ ମୋ ନିନିକୁ ପିଟି ପକାଇଲ? କହି ନିଜ ମୁହଁରେ ଯାହା ଆସିଲା ପଡ଼ୋଶୀକୁ ସେ ଗାଳି ଦେଇ ପକାଇଲେ। କଥାରେ କଟାକଟିରେ ଝଗଡ଼ା ବଢ଼ି ଚାଲିଲା। ଅନ୍ୟ ଲୋକ ବି ବାହାରି ଦେଖିବାରେ ଲାଗିଲେ। ଗଳିର ବାହାରେ ଭିଡ଼ ଜମା ହୋଇଗଲା। ସମସ୍ତେ ପାଟି କରୁଥିଲେ, କେହି କାହାର ଶୁଣୁନଥିଲେ। ଝଗଡ଼ା ବଢ଼ି ଚାଲିଲା। ଏମିତି ବି ହେଲା ଧକ୍କା ମୁକ୍କା ପର୍ଯ୍ୟନ୍ତ କଥା ଗଲା। କଥାଟା ମାରପିଟ ହେବା ଆଗରୁ ମିଶାର ବୁଢ଼ୀ ଜେଜେମା ଝଗଡ଼ା ଭିତରକୁ ପଶି ଆସି ବୁଝେଇବାରେ ଲାଗିଲେ। ଆରେ ଆରେ କ'ଣ କରୁଛ, ଆଜି ତ ପର୍ବ ଦିନଟା, ଟିକିଏ ତ ଭାବ, ଏଇଟା କ'ଣ ଭଲ କଥା? ହେଲେ ବୁଢ଼ୀର କଥା ଏଠି କିଏ ଶୁଣିବ? ସେମାନଙ୍କ ଧକ୍କାଧକ୍କି ସେ ପଡ଼ୁ ପଡ଼ୁ ବଞ୍ଚିଲେ। ନିନି ଓ ମିଶା ତାକୁ ଧରିନଥିଲେ ବୁଢ଼ୀ ତଳେ ପଡ଼ିଥାନ୍ତେ। ଏ କ'ଣ, ଏପରି ଭିଡ଼କୁ ରୋକିପାରିବେ ଗାଳିଗୁଲଜରୁ? ସେପଟେ ମହିଳାମାନେ ଗାଳିଗୁଲଜରେ ଲାଗିଥାନ୍ତି, ଏପଟେ ମିଶା ଫ୍ରକ୍ର ଦାଗ ସବୁ ସଫା କରିସାରିଥିଲା। ସେ ପୁଣି ସେ ପାଣି ପାଖରେ ପହଞ୍ଚିଥିଲା। କ'ଣ ସେ କଲା ନା, ଗୋଟିଏ ପଥର ନେଇ ପାଣି ପାଖର ଯେତେ ମାଟିକୁ ରାମ୍ପି ରାମ୍ପି ହଟେଇବାରେ ଲାଗିଗଲା, ଯେମିତି ଗୋଟିଏ ରାସ୍ତା ହୋଇଯିବ ଓ ପାଣି ବୋହି ଚାଲିଯିବ। ଏସବୁ ଦେଖି ନିନି ବି ଦୌଡ଼ି ଆସି ତା ସହିତ ସେ କାମ କରିବାରେ ଲାଗିଲା। ବାଡ଼ି ଗୋଟିଏ ନେଇ ମାଟିକୁ ଖୋଦିବାରେ ଲାଗିଗଲା। ଠିକ୍ ଯେତେବେଳେ ସ୍ତ୍ରୀ ଲୋକ ମାରପିଟ୍ କରିବା ପାଇଁ ଯାଉଥିଲେ, ପାଣି ବୋହି ଚାଲିଗଲା ଯେଉଁଠି ଜେଜେମା ବୁଢ଼ୀ ଛିଡ଼ା ହୋଇ ବୁଝାଉଥିଲେ। ପାଣି ସହିତ ଦୁଇ ଝିଅ ବି ଜଣେ ଏପଟୁ ଜଣେ ସେପଟୁ ଚାଲି ଚାଲି ଆସୁଥିଲେ। ଆରେ ধর নিনি ধর তাকু। মিশা এমিতি কহিলা পরে নিনি হসি হসি চুপ হেউ নথিলা। পানিরে ভাসি যাওতবা ছোট বাড়িটিকু দেখি সে খুশিরে নাচি উঠুথিলা। ধাররে দেখি সেই আড়কু সে আসুথিলা সেই বাড়ি সহিত। দুই ঝিও সেই ভিড়রে আসি পৌঁছিলে। জেজেমা তাঙ্কু দেখি ভিড়রু কহিলে, আরে তুমমানকু লাজ মাড়ুনি, এই ঝিও মানঙ্ক পাই ঝগড়া করছ, ইমানকু দেখ সবু ভুলি সারলেনি, সেমান তো মিলিমিশি খুশি খুশিরে খেলুছন্তি। ভগবানক সৃষ্টি তুমঠারু তো বহু সমজদার সেমানে। সমস্তে সেই ছোট দুই ঝিওঙ্কু দেখি লাজেই গলি, পুনি নিজ উপরে হসি হসি ঘরকু চালি গলি। তেণু কথারে আছি, যেবে পর্যন্ত নিজে ন বদলিব আ পিলা পরি ন হব, ভগবান মিলিবা কষ্ট ও সুখ বি পাইপারিব নাহি। ধন্যবাদ।